भागवतम सप्तम स्कंद षष्ठ अध्याय श्लोक चार उपर आलोचना करवा गत कथा समय रे हमें तृतीय श्लोक उपर आलोचना करथिले पद्म आवश्यकता कहते तेणु आज आम चार श्लोक उपर आलोचना करवा प्रहलाद महाराज शिक्षा चलती छब्बीस श्लोक कही तेणु चतुर्थ श्लोक कौन तत् प्रयासो न कर्तव्यो जत आयुर्वय परम न तथा विंदत क्षेम मुकुंद चरणाम बिना पूर्व जो सब कही मनुष्य जन्म बहुत दुर्लभ मनुष्य जन्म छोट पिलादिन कुमार आचार्य प्राज्ञ ये प्रथम शिक्षा थी पांच वर्ष रु ये शिक्षा करवा कथा तेणु ये शिक्षा जो पांच वर्ष बाड़क जड़े भगवान सेवार भागवत धर्म कहे भगवान सेवार युक्त हवा से भगवान होती बहुत प्रिय द्वितीय श्लोक कहगला भगवान समस्त प्रिय से होती आत्मा समस्त सुहृद तेणु तृतीय श्लोक आम आलोचना करते सांग बाड़क मान जी कह आम इंद्रिय सुखपी चेष्टा करवानी तेणु से प्रश्न जदि प्रश्न करे मनरे से धारणा आसला तेणु प्रहलाद महाराज से प्रश्न से कथा समाधान कर कहले दुखपाई चेष्टा नक जो भाव दुख आसी पहुँची से भाव सुखपी चेष्टा नक सुख आसी पहुँच तेणु बर्तमान से कौन तत्प्रयास न कर्तव्य आम कौन करवा कथा कौन पर चेष्टा करवा कथा ये प्रश्न आसो चुपचाप रहा किसी कार्य करवा से कथा कौन प्रहलाद तत्प्रयास न कर्तव्य से आम प्रयास करवा चेष्टा करवा कथा नुह आम कर्तव्य से नुह जत आयुर्वय परम आयुष क्षण हो जायुष नष्ट हो परमायुष आम परमायु जो रही कत वर्ष आम जीवन जापन करुचे आपटा कहे आम के समय नष्ट पर कहे तेणु ये समय गड़ी जा समय तार सर्कल जो रही समय चक्र रही समय चक्र समय गड़ी चलुच्छे तेणु समय सदुपयोग करवा कथा तेणु आम से चेष्टा करवा कथा नुह जहाँफल कि जहाद्वारा कि आयुष आम नष्ट आयुर्वय परम न तथा विंदते क्षम मुकुंद चरणा बुज समस्ते चाहते कमी आम मंगल रहा कमी आम सुख रहा समस्त चेष्टा कर समस्त चाहूँगा किंतु से सुख व आनंद प्राप्त हार उपाय से जाना बहुत प्रकार उपाय करते न तथा विंदत क्षम क्षम कहले मंगल जीवन चरम कल्याण चरम उद्देश्य क्षम आम मंगल केमी हम आम जानने न तथा विंदत क्षम मुकुंद चरणा भुज भगवान पाद पद्म प्रयास करवा कथा मुकुंद भगवान गोटे नाम हूँ मुकुंद मुकुंद कहले मुकुंद शब्दर अनेक अर्थ थे कि मुख्य दुईट अर्थ रही गोटे हूँ मु अर्थ मुक्ति मुक्ति मुकु बा मुक्ति को जी प्रदान कर दिले दान करती प्रदान करती सी हूँ मुकुंद भगवान मुक्ति बहुत सहज प्रदान कर दिखती भागवत वर्णना कर पंचम स्कंदे ऋषभदेव सत्ता कौन जे मुक्ति ददाति करिचित स्मान भक्ति जोगम भगवान सहजर भक्ति प्रदान करते ना कि मुक्ति प्रदान कर दिखती बहुत सहजरे मुक्ति ददाति करिचित स्मान भक्ति जोगम एक पंचम स्कंदर ऋषभदेव पुत्र मानू कौन तेणु भगवान नाम हूँ मुकुंद कहीं से मुक्ति सहज प्रदान कर दिखती मुक्ति कहले ये भगवत जगत में भौतिक जगत में आम जो रहीचे ये बंधन में आम अच्छे सत्य रज तम ये तीनो गुण द्वारा आम समस्ते बंधे रहीचे तेणु भगवान शरण में गले आम खूब शीघ्र खूब सहजरे ये मुक्ति प्राप्त हो जा ଭକ୍ତି ନକଲେ ମଧ୍ୟ ଜ୍ଞାନ ମାର୍ଗରେ ଦେଲେ ମଧ୍ୟ ମୁକ୍ତି ପ୍ରାପ୍ତ ହୋଇଯାଉଛି। ଜ୍ଞାନ ମିଶ୍ର ଭକ୍ତି, କେବଳ ଜ୍ଞାନରେ ଜଣେ ମୁକ୍ତି ପାଇପାରିବ ନାହିଁ, ଭକ୍ତି ସହିତ ଯଦି ଜ୍ଞାନ ଆଚରଣ କରନ୍ତି, ଜ୍ଞାନ ଅନ୍ୱେଷଣ କରନ୍ତି, ଭକ୍ତିର ସହିତ ଭଗବାନଙ୍କ ଶରଣରେ ଯାଇ ଜ୍ଞାନ ଅନ୍ୱେଷଣ କରନ୍ତି, ତାହେଲେ ସେମାନେ ମଧ୍ୟ ମୁକ୍ତିପ୍ରାପ୍ତ ହୋଇଯାଆନ୍ତି। ଆଉ ଭକ୍ତ କଥା କ'ଣ କହିବା, ତେଣୁ ଭଗବାନଙ୍କ ଗୋଟିଏ ନାଁ ହେଉଛି ମୁକୁନ୍ଦ କହିଲେ ସେ ମୁକ୍ତିକୁ ବହୁତ ସହଜରେ ପ୍ରଦାନ କରିଦିଅନ୍ତି। କିନ୍ତୁ ମୁକୁନ୍ଦ ଶବ୍ଦର ଆଉ ଗୋଟିଏ ଅର୍ଥ ରହୁଛି ମୁଁ ବା ମୁକ୍ତିକୁ ଯେ କୃଷିତ କରିଦିଅନ୍ତି। କୃଷିତ କହିଲେ ସେମାନେ ମୁକ୍ତି ଚାହାନ୍ତି ନାହିଁ। ଯେମିତି ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ ଅଛନ୍ତି, ସେ କହନ୍ତି କୈବଲ୍ୟ ନରକା ଏତେ, କୈବଲ୍ୟ ବା ମୁକ୍ତି ତାଙ୍କୁ ନରକ ଭଳି ଲାଗେ, କୈବଲ୍ୟ ନରକା ଏତେ, ତ୍ରିଦଶ ପୁର ଆକାଶ ପୁଷ୍ପା ଏତେ। ଏ ଯେଉଁ ଉନ୍ନତ ଲୋକ ସବୁ ରହିଛି, ସ୍ୱର୍ଗ ଲୋକ, ମହତ ଲୋକ, ଜନ ଲୋକ ଇତ୍ୟାଦି ବହୁତ ଉନ୍ନତ ଲୋକ ରହିଛି, ଯେଉଁଠି ବହୁତ ପ୍ରକାର ଉପଭୋଗ ରହିଛି, ଭୌତିକ ଉପଭୋଗ ରହିଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ପାଇଁ ତା'ର କିଛି ମୂଲ୍ୟ ନଥାଏ। ଆକାଶ ପୁଷ୍ପ ଯେମିତି ଆକାଶରେ ପୁଷ୍ପ ରହିପାରେ ନାହିଁ, ସେଭଳି ଭାବରେ ସେ ଯେଉଁ ଭୌତିକ ଐଶ୍ୱର୍ଯ୍ୟ ସବୁ ରହିଛି ତାଙ୍କ ପାଇଁ ତା'ର କିଛି ମୂଲ୍ୟ ନଥାଏ। କ'ଣ କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଦାନ୍ତେନ୍ଦ୍ରିୟ କାଳସ୍ପ ପଟଳି ପ୍ରତ୍ୟାତ ନଷ୍ଟ୍ରାୟତେ। ଦୁର୍ଦ୍ଦାନ୍ତ ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି ଏମାନେ ନର୍କକୁ ବାଟ ଖୋଲି ଦିଅନ୍ତି। ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଷୋଡ଼ଶ ଅଧ୍ୟାୟରେ, କାମ କ୍ରୋଧ ସତା ଲୋଭ ତସ୍ମାତ୍ ଏତତ୍ତ୍ୱମ୍ ଖୋଜେତ୍। ଏ ନର୍କର ବାଟ ରହିଛି ତ୍ରିବିଧମ୍ ନରକ ସେଦମ୍ ଦ୍ୱାରମ୍ ନାଶନମ୍ ଆତ୍ମନ। ଆମର ନର୍କକୁ ଯିବା ପାଇଁ ବାଟ ରହିଛି ଏଇ ଇନ୍ଦ୍ରିୟମାନଙ୍କୁ ଯଦି ଆମର ଯଦି ନିଜ ଅଧୀନରେ ନ ରଖିବା ତାହେଲେ ଇନ୍ଦ୍ରିୟମାନେ ଆମକୁ ନର୍କକୁ ନେଇଯିବେ। କାମ କ୍ରୋଧ ଲୋଭ ଏଇ ତିନୋଟି ରହିଛି, ଯେଉଁ ରହିଛି ପ୍ରବୃତ୍ତି ରହିଛି ରଜଗୁଣ ଦ୍ୱାରା, ଏଇସବୁ ରହିଛି ରଜଗୁଣ ଦ୍ୱାରା ସେମାନେ ପ୍ରଭାବିତ ହୋଇ କାମ କ୍ରୋଧ ଲୋଭ ଦ୍ୱାରା ପ୍ରଭାବିତ ହୁଅନ୍ତି ଏବଂ ଆ ଦ୍ୱାରା ସେମାନେ ନର୍କକୁ ଗମନ କରନ୍ତି। ତେଣୁ ଏଇ ଯେଉଁ ଦୁର୍ଦ୍ଦାନ୍ତ ଇନ୍ଦ୍ରିୟମାନଙ୍କୁ ଦମନ କରିବା ଏତେ ସହଜ ନୁହଁ। ବହୁତ ଇନ୍ଦ୍ରିୟମାନେ ବହୁତ ଶକ୍ତିଶାଳୀ, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର ଇନ୍ଦ୍ରିୟମାନେ ଆଉ ତା'ର କ'ଣ ଯେମିତି କାଳ ସର୍ପ ବିଷଧର ସର୍ପର ଯଦି ବିଷ ଦାନ୍ତକୁ ଉପାଡ଼ି ଦିଆଯାଏ ତାହେଲେ ତା'ର ଆଉ କିଛି ପ୍ରଭାବ ରହେ ନାହିଁ। ସେଭଳି ଭାବରେ ଭକ୍ତଙ୍କର ଇନ୍ଦ୍ରିୟମାନେ ସେଇଭଳି ଭାବରେ ସେ ଇନ୍ଦ୍ରିୟମାନେ ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି ନାହିଁ, ସେମାନେ ଭଗବତ ଧାମ ଯିବା ପାଇଁ ସାହାଯ୍ୟ କରନ୍ତି ଭକ୍ତଙ୍କୁ। ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ କାଳ ସେପଟରେ ଉତ୍ଖାତ ନଷ୍ଟ୍ରାୟତ ବିଶ୍ୱମ ପୂର୍ଣ୍ଣ ସୁଖାୟ। ଯଦିଓ ଭୌତିକ ଜଗତ ବହୁତ ପ୍ରକାର ଦୁଃଖ ରହିଛି, କିନ୍ତୁ ସେମାନଙ୍କ ପାଇଁ ସେଇଟା ସୁଖାଳୟ ହୋଇଯାଏ, ଦୁଃଖାଳୟଟା ସୁଖାଳୟ ପରିଣତ ହୋଇଯାଏ। ବିଧି ମହେନ୍ଦ୍ରାଦି କୀଟା ଏତେ, ବିଧି କହିଲେ ବ୍ରହ୍ମା, ବିଧି ମହେନ୍ଦ୍ର କହିଲେ ଇନ୍ଦ୍ର, ଏମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ଉନ୍ନତ ଦିଗ୍ପାଳ ସବୁ ସେମାନେ ସବୁ ପ୍ରଜାପାଳନ କରୁଛନ୍ତି, ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ, କିନ୍ତୁ ଭକ୍ତଙ୍କ ପାଇଁ ଆର କିଛି ମୂଲ୍ୟ ନଥାଏ। କୀଟ ଭଳି ବିଧି ମହେନ୍ଦ୍ରାଦି କୀଟା ଏତେ ଏଇଟାକୁ କହୁଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ ଚୈତନ୍ୟ ଚନ୍ଦ୍ରାନନ୍ଦରେ କୁହାଯାଇଛି। ତେଣୁ ଯତ୍ କାରୁଣ୍ୟ କଟାକ୍ଷ ବୈଭବତାମ ତମ ଗୌରମ ଏବ ସ୍ତୁମ। ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର, ଗୌରାଙ୍ଗ ମହାପ୍ରଭୁଙ୍କର ସାମାନ୍ୟ କାରୁଣ୍ୟ କଟାକ୍ଷ ଯଦି ପ୍ରାପ୍ତ ହୋଇଛନ୍ତି ସେମାନେ ଏଇ ଅବସ୍ଥା ପ୍ରାପ୍ତ ହୋଇଯାଆନ୍ତି, ତାଙ୍କୁ ମୁକ୍ତିଟା ନର୍କ ଭଳି ଲାଗେ। ତେଣୁ ଭକ୍ତଙ୍କ ପାଇଁ ଏଇ ଯେଉଁ ମୁକୁନ୍ଦ କହିଲେ ମୁକ୍ତିକୁ ସେମାନେ କୃଷିତ କରିଦିଅନ୍ତି ଭଗବାନ, ସେମାନେ ମୁକ୍ତି ଚାହାନ୍ତି ନାହିଁ, ଭକ୍ତି ଚାହାନ୍ତି ସେମାନେ। ତେଣୁ ସେଇ ମୁକୁନ୍ଦଙ୍କର ପାଦପଦ୍ମରେ ଆଶ୍ରୟ ନେଲେ ହିଁ ପ୍ରକୃତ ଆମର ମଙ୍ଗଳ ହେବ। ନ ତଥା ବିନ୍ଦୁତ କ୍ଷେମ ମୁକୁନ୍ଦ ଚରଣାମ୍ବୁଜମ୍। ଭଗବାନଙ୍କର ପାଦପଦ୍ମରେ ଆମେ ଯାହା ଚେଷ୍ଟା କରିବା କଥା ଏଇ ଭଗବାନଙ୍କର କେମିତି ଶରଣରେ ଯିବା, ଏଇଟା ଆମର କର୍ତ୍ତବ୍ୟ ହେବା କଥା। ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ କଥା ନାରଦ ମୁନି ମଧ୍ୟ ବ୍ୟାସଦେବଙ୍କୁ କହିଛନ୍ତି। ବ୍ୟାସଦେବ ଯିଏକି ସାମାନ୍ୟ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ଭଗବାନଙ୍କର ଅବତାର। ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଅବତାରମାନ ବିଷୟରେ ବର୍ଣ୍ଣନା କରାଯାଇଛି, ସେତେବେଳେ ତାଙ୍କୁ ସପ୍ତଦଶ ଅବତାର ରୂପରେ ଗ୍ରହଣ କରାଯାଇଛି। ସେ ହେଉଛି 17th ଇନକାର୍ନେସନ୍, ସପ୍ତଦଶ ଅବତାର ବ୍ୟାସଦେବ। ସମସ୍ତ ବୈଦିକ ଶାସ୍ତ୍ରକୁ ସେ ଲିପିବଦ୍ଧ କଲେ, ବେଦ ଉପନିଷଦ ପୁରାଣ ଇତ୍ୟାଦି ସମସ୍ତ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ। ଏବଂ ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ବେଦ ପାଠ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ, ସେମାନଙ୍କ ପାଇଁ ମହାଭାରତ ରଚନା କଲେ। କିନ୍ତୁ ଏତେ ସବୁ କରିସାରିଲା ପରେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସେ କଥା ରହିଛି। ତେଣୁ ଯେତେବେଳେ ସେ ସରସ୍ୱତୀ ନଦୀରେ ସ୍ନାନ କରି ଭଦ୍ରିକାଶ୍ରମ ଯେଉଁ ରହିଛି ହିମାଳୟରେ ପାଦବର୍ଷରେ, ଭଦ୍ରିକାଶ୍ରମରେ ସରସ୍ୱତୀ ନଦୀରେ ସ୍ନାନ କରି ତାଙ୍କର ଆଶ୍ରମରେ ବସିଛନ୍ତି, ଗୋଟେ ବୃକ୍ଷ ମୂଳରେ ବସିଛନ୍ତି। ସେହି ସମୟରେ ତାଙ୍କର ଗୁରୁଦେବ ନାରଦ ମୁନି ଆସି ପହଞ୍ଚିଲେ। ତେଣୁ ନାରଦ ମୁନି ତାଙ୍କୁ ଏହି ଉପଦେଶ ସବୁ ଦେଇଛନ୍ତି। ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ସେ କହୁଛନ୍ତି ସେ କଥା ଯେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ତସୈବ ହେତୁ ପ୍ରୟତ୍ନ କୋବିଦ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ କିଛି ଚେଷ୍ଟା ନ କରିବେ ତା ନୁହଁ, ସେମାନେ ଚେଷ୍ଟା କରିବେ। ସାଧାରଣ ଲୋକମାନେ ସମସ୍ତେ ଚେଷ୍ଟା କରୁଛନ୍ତି, ଏଠି ମଧ୍ୟ ସେ କଥା ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରୟାସ କରିବା କଥା, ଚେଷ୍ଟା କରିବା କଥା, କିନ୍ତୁ କେଉଁଥିପାଇଁ ପ୍ରୟାସ କରିବା କଥା ସେମାନେ ଲୋକମାନେ ଜାଣନ୍ତି ନାହିଁ। ସେମାନେ ସାଧାରଣତଃ ଅଧିକ ଧନ ରୋଜଗାର କରିବା, ଅଧିକ ଉପଭୋଗ କରିବା, ଏଇଥିପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରୟାସ କରୁଛନ୍ତି, ଚେଷ୍ଟା କରୁଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯେ ନିଶ୍ଚେଷ୍ଟ ହୋଇକି ରହିବେ ତାହା ନୁହେଁ, ସେମାନେ ମଧ୍ୟ ପ୍ରୟାସ କରିବେ। ସେ କଥା ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି କହୁଛନ୍ତି। ତସୈବ ହେତୁ କ'ଣ ପାଇଁ ପ୍ରୟାସ କରିବା କଥା ନା, ନ ଲଭ୍ୟତେ ଯତ୍ ଭ୍ରମତାମ ଉପରି ଅଧ। ଆମେ ଏ ଭୌତିକ ଜଗତରେ ଭ୍ରମଣ କରି ଚାଲିଛେ, କେତେବେଳେ ଉନ୍ନତ ଲୋକକୁ ଯାଉଛେ, କେତେବେଳେ ନିଚତର ଲୋକକୁ ଯାଉଛେ। ଉର୍ଦ୍ଧ୍ୱ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ବୃତ୍ତିସ୍ଥା, ଅଧୋ ଗଚ୍ଛନ୍ତି ତାମସା। ଭଗବତ ଗୀତା 14th ଚାପ୍ଟରରେ ଭଗବାନ ଗୀତା କହୁଛନ୍ତି। ଏ ତିନି ଗୁଣର ପ୍ରଭାବ ଆମ ଉପରେ ରହିଛି, ଯେଉଁମାନେ ସତ୍ୟଗୁଣର ପ୍ରଭାବରେ କାର୍ଯ୍ୟ କରନ୍ତି ବା ସତ୍ୟଗୁଣକୁ ଆଗ୍ରହ ପ୍ରକାଶ କରନ୍ତି, ସତ୍ୟଗୁଣର କାର୍ଯ୍ୟ କରନ୍ତି, ସେମାନେ ସତ୍ୟଗୁଣ ଆହାର ରହିଛି, ସତ୍ୟଗୁଣର ସବୁକିଛି ଗୁଣ ଅନୁସାରେ ରହିଛି, କର୍ମ ଜ୍ଞାନ କର୍ମ କର୍ତ୍ତା, ତାପରେ ବୁଦ୍ଧି ଭେଦ ଦ୍ୟୁତି, ଏସବୁ କିଛି ଗୁଣର ପ୍ରଭାବ ରହିଛି। ତେଣୁ ସେମାନେ ସେହି ଗୁଣ ଅନୁସାରେ ଯଦି କାର୍ଯ୍ୟ କରିବେ, ସେ ଗୁଣର ପ୍ରଭାବରେ ସେମାନେ ଉର୍ଦ୍ଧ୍ୱ ମାନେ ସତ୍ୟଗୁଣର ପ୍ରଭାବରେ ରହିବେ, ସତ୍ୟଗୁଣ ପ୍ରଭାବ ଯାହାଙ୍କ ରହିବ ସେମାନେ ଉନ୍ନତି ଲୋକକୁ ଯିବେ। ଉର୍ଦ୍ଧ୍ୱ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ରଜ ଗୁଣରେ ଯେଉଁମାନେ ରହିବେ ସେମାନେ ଯେଉଁ ସ୍ଥିତିରେ ରହିଛନ୍ତି ସେହି ସ୍ଥିତିରେ ରହିବେ, ମଧ୍ୟ ତିଷ୍ଠନ୍ତି ରାଜସା। ଜଘନ୍ୟ ଗୁଣ ବୃତ୍ତିସ୍ଥା, ଏ ଗୁଣବୃତ୍ତିର ଗୁଣର ଯେଉଁ ବୃତ୍ତି ରହିଛି ବିଶେଷ ଭାବରେ ତମ ଗୁଣର ଜଘନ୍ୟ ଗୁଣ ସବୁ ରହିଛି, ତମ ଗୁଣର ବୃତ୍ତି ସବୁ ରହିଛି। ଜଘନ୍ୟ ଗୁଣ ବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସା, ସେମାନେ ନିମ୍ନ ଗତି ଲାଭ କରିବେ, ଅଧୋ ଗଚ୍ଛନ୍ତି ତାମସା। ତେଣୁ କେତେବେଳେ ଆମେ ଉପରକୁ ଯାଉଛେ, କେତେବେଳେ ଆମେ ନିଚକୁ ଯାଉଛେ, ନ ଲଭ୍ୟତେ ଭ୍ରମତା ଉପରି ଅଧ, ସେଥିପାଇଁ ନାରଦମୁନି ସେ କଥା କହୁଛନ୍ତି। ଉନ୍ନତ ଲୋକକୁ ଯାଇ ବା ନିଚିତ ଲୋକକୁ ଯାଇ ଯାହାଟା ପ୍ରାପ୍ତ ନ ହୋଇପାରିବା, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସେଇଟା ପାଇଁ ଚେଷ୍ଟା କରିବା କଥା। ତସ୍ୟବେ ହେତୁ ପ୍ରୟତ୍ନ କୋବିଦ, ନ ଲଭ୍ୟତେ ଯତ୍ ଭ୍ରମତା ଉପରି ଅଧ, ତାର ଲଭ୍ୟତେ ଦୁଃଖବ, ସେଠି ମଧ୍ୟ ସେ କଥା ନାରଦମୁନି ମଧ୍ୟ ସେ କଥା କହୁଛନ୍ତି। ଦୁଃଖ ସୁଖ ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି, ଦୁଃଖ ପାଇଁ ଚେଷ୍ଟା ନ କଲେ ଯେଉଁଭଳି ଭାବରେ ଦୁଃଖ ଆସୁଛି, ସୁଖ ପାଇଁ ଚେଷ୍ଟା ନ କଲେ ମଧ୍ୟ ସୁଖ ଆସିବ। ତର ଲଭ୍ୟ ଦୁଃଖବତ୍ ଅନ୍ୟତା ସୁଖମ କାଳୀନ ସର୍ବତ୍ର ଗଭୀର ରହସା, ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ଏକଥା ମଧ୍ୟ କହିଛନ୍ତି। ଦୁଃଖ ପାଇଁ ଚେଷ୍ଟା ନ କଲେ ମଧ୍ୟ ଯେଉଁଭଳି ଭାବରେ ଦୁଃଖ ଆସୁଛି, ସୁଖ ପାଇଁ ଚେଷ୍ଟା ନ କଲେ ମଧ୍ୟ ସୁଖ ଆସିବ, କାହିଁକିନା କାଳ ଦ୍ୱାରା ସେସବୁ ବ୍ୟବସ୍ଥା କରାଯାଇଛି। ଆମ କର୍ମଫଳ ଅନୁସାରେ କେତିକି ସୁଖ ପାଇବା, କେତିକି ଦୁଃଖ ପାଇବା, ସେସବୁ ସ୍ଥିରୀକୃତ ହୋଇଯାଇଛି।
ଆମେ ସେତିକି ପାଇବା, ଚେଷ୍ଟା ନକଲେ ମଧ୍ୟ ମିଳିବ ସେଇଟା। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଚେଷ୍ଟା କରିବା କଥା। ସେଇଥିପାଇଁ ଯେଉଁଟାକ ଉନ୍ନତି ଲୋକରୁ ଆରମ୍ଭ କରି ନିମ୍ନତି ଲୋକ ଭ୍ରମଣ କଲେ ମିଳିବ ନାହିଁ, ସେଇଟା କ'ଣ? ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ କୋବିଦ ସେମାନେ ସେଇଟାକୁ ଚିନ୍ତା କରିବା କଥା। ଭଗବତ ଗୀତାରେ ଭଗବାନ ମଧ୍ୟ ସେ କଥା କହିଲେ, ଆବ୍ରହ୍ମ ଭୁନା ଲୋକା ପୁନରାବର୍ତ୍ତିନ ଅର୍ଜୁନ। ବ୍ରହ୍ମ ଲୋକ ଯେଉଁ ରହିଛି ସବୁଠାରୁ ଉନ୍ନତ ଲୋକ ହେଉଛି ବ୍ରହ୍ମ ଲୋକ। ଏ ପୃଥିବୀ ଉପରେ ରହିଛି ଛଅଟି ଲୋକ, ପୃଥିବୀକୁ ମିଶାଇ ସପ୍ତ ଲୋକ ରହିଛି। ଇଏ ହେଉଛି ପୃଥିବୀ ମଝିରେ ରହିଛି, ଆପରେ ରହିଛି ଭୁବ ଲୋକ, ତାପରେ ରହିଛି ସ୍ୱର୍ଗଲୋକ, ତାପରେ ମହତ୍ ଲୋକ, ତାପରେ ଜନଲୋକ, ତାପରେ ତପ ଲୋକ, ତାପରେ ବ୍ରହ୍ମ। ବ୍ରହ୍ମା ରହୁଛନ୍ତି ସେଠି ବ୍ରହ୍ମଲୋକ। ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଆମେ ଏଇଠି ଜାଣିବା। ଭଗବତ ଗୀତାରେ ଭଗବାନ କହୁଛନ୍ତି, ସହସ୍ର ଯୁଗ ପର୍ଯ୍ୟନ୍ତ ଅର୍ଦ୍ଧ ବ୍ରହ୍ମଣ ବିଧୁ। ବ୍ରହ୍ମାଙ୍କର ଗୋଟିଏ ଦିନ ଆମ ପୃଥିବୀର ହିସାବରେ ସହସ୍ର ଯୁଗ ପର୍ଯ୍ୟନ୍ତ, ହଜାର ଯୁଗ, ହଜାର ଯୁଗ, ହଜାର ଯୁଗ କହିଲେ ସତ୍ୟ ତ୍ରିତା ଦ୍ୱାପର କଳି ଏ ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ। ଖାଲି କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ତା'ର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ 864,000 ବର୍ଷ। କଳିଯୁଗର ତିନି ଗୁଣ ହେଉଛି ତ୍ରେତା ଯୁଗର ପରିମାଣ 12,96,000 ବର୍ଷ, ଏବଂ କଳିଯୁଗର ଚାରି ଗୁଣ ହେଉଛି ସତ୍ୟ ଯୁଗର ପରିମାଣ 17,28,000 ବର୍ଷ। ଆମେ ବହୁତ ସହଜରେ କହିଦେଉଛେ, ଗୋଟିଏ ଦିନ ବିତିବା ପାଇଁ 24 ଘଣ୍ଟା। ଜଣେ ଯଦି ଦୁଃଖରେ ରହୁଛି ତା'ର ସେ ଦିନ ବିତୁ ନାହିଁ, ଜଣେ ଯଦି ସୁଖରେ ରହୁଛି ତା ଦିନଟି କେତେବେଳେ ବିତିଯାଉଛି ଜାଣିପାରୁନାହିଁ। କିନ୍ତୁ ଏ ଲକ୍ଷ ଲକ୍ଷ ବର୍ଷର ହିସାବ ରହିଛି। ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ମିଶିଲେ 43,20,000 ବର୍ଷ ରହିବ ଏ ଗୋଟିଏ ଯୁଗ, ଦିବ୍ୟ ଯୁଗ। ଏଇଭଳି ଭାବରେ ହଜାର ଯୁଗ ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ଶେଷ ହେବ, ପୁଣି ସେଇଭଳି ଭାବରେ ତାଙ୍କର ରାତି ରହିଛି, ଏଭଳି ଭାବରେ ବ୍ରହ୍ମାଙ୍କର ମାସ ବର୍ଷ ହେଇ ସେ 100 ବର୍ଷ ଜୀବନ ଧାରଣ କରନ୍ତି ବ୍ରହ୍ମା। ତେଣୁ ଏଇ ବ୍ରହ୍ମା ଏଇ କଥା କହିବାର ଉଦ୍ଦେଶ୍ୟ ହେଉଛି, ଭଗବାନ ଏଇ ଯେଉଁ ଅଷ୍ଟମ ଅଧ୍ୟାୟରେ ଏ କଥାଟି କହିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ବ୍ରହ୍ମାଙ୍କର ଏଇଭଳି ଭାବରେ ଐଶ୍ୱର୍ଯ୍ୟ ରହିଛି, ଅନେକ ଭୌତିକ ଐଶ୍ୱର୍ଯ୍ୟ ସବୁ ରହିଛି। ଇଏ ଗୋଟିଏ ତା'ର ଗୋଟିଏ ସାମାନ୍ୟ ଭାବରେ ଗୋଟିଏ ଦିଆଗଲା, ଗୋଟିଏ କ'ଣ ତାକୁ ଗୋଟିଏ ଦିଗ୍ଦର୍ଶନ ଦିଆଗଲା। ଏଇଥିରୁ ଆମେ ଜାଣିବା ବ୍ରହ୍ମାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି। ତେଣୁ ଇ ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ଉନ୍ନତ ଲୋକମାନଙ୍କରେ, ବହୁତ ଐଶ୍ୱର୍ଯ୍ୟ, ଯେତେ ଉନ୍ନତ ଲୋକ ଯିବା ସେତେ 100 ଗୁଣ ବୌଦ୍ଧିକ ଐଶ୍ୱର୍ଯ୍ୟ ବୃଦ୍ଧି ପାଇବ ବୋଲି କୁହାଯାଏ। ବୌଦ୍ଧିକ ଐଶ୍ୱର୍ଯ୍ୟ 100 ଗୁଣ ଲେଖା ଅଧିକ ପାଇବେ, କିନ୍ତୁ ସବୁଠାରେ ସେଇ ଜନ୍ମ ମୃତ୍ୟୁ ରହିଛି। ଆବ୍ରହ୍ମ ଭୁନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ଜନ୍ମ ମୃତ୍ୟୁ ସବୁଠାରେ ରହିଛି। ଉନ୍ନତ ଲୋକଠାରୁ ଆରମ୍ଭ କରି ନିଚତ ଲୋକ ପର୍ଯ୍ୟନ୍ତ କେହି ସେ ମୃତ୍ୟୁକୁ ଏଡ଼େଇ ପାରନ୍ତି ନାହିଁ, ମୃତ୍ୟୁ ସବୁଠି ରହିଛି। କିନ୍ତୁ ମୃତ୍ୟୁକୁ ଏଡ଼ିବା ପାଇଁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଚେଷ୍ଟା କରିବା କଥା। ତତ୍ ପ୍ରୟାସ ନ କର୍ତ୍ତବ୍ୟ, ଅନ୍ୟ ଯେଉଁ ଇନ୍ଦ୍ର ସୁଖ ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ସାଧାରଣତଃ ଶତକଡ଼ା 90% ଲୋକ, ଇନ୍ଦ୍ରିୟ କେମିତି ଆମେ ଅଧିକରୁ ଅଧିକ ଉପଭୋଗ କରିବା, କେମିତି ଅଧିକ ଧନ ରୋଜଗାର କରିବା, ଏଇସବୁ ପାଇଁ ପ୍ରୟାସ କରୁଛନ୍ତି ସେମାନେ। କିନ୍ତୁ ବିଦ୍ୱାନ ବ୍ୟକ୍ତି ସେଥିପାଇଁ ଚେଷ୍ଟା କରିବା କଥା ନୁହଁ, କିନ୍ତୁ ସେ ନିଶ୍ଚେଷ୍ଟା ହିଁ ରହିବେ ନାହିଁ, ସେମାନେ ମଧ୍ୟ ଚେଷ୍ଟା କରିବେ। ସେମାନେ କ'ଣ ପାଇଁ ଚେଷ୍ଟା କରିବେ ନା, ମୁକୁନ୍ଦ ଚରଣା ଭୋଜନ, ଭଗବାନଙ୍କ ପାଦକୁ କେମିତି ପ୍ରାପ୍ତ ହେବେ। ମନୁଷ୍ୟ ଜନ୍ମରେ ସେହି ସୁଯୋଗଟି ଆମକୁ ଦିଆଯାଇଛି, ମନୁଷ୍ୟ ଜନ୍ମରେ, ଅନ୍ୟ କୌଣସି ଜନ୍ମରେ ସେସବୁ ସୁଯୋଗଟି ନାହିଁ। ନିଶ୍ଚତର ଯେଉଁ ରହିଛି ଜୀବନ, ମାନେ ଜୀବନ ରହିଛି 80 ଲକ୍ଷ ଜୀବନ ରହିଛି, ଜୀବ ରହିଛନ୍ତି ନିଚତର ମନୁଷ୍ୟତର ପ୍ରାଣୀ, ସେମାନେ ମନୁଷ୍ୟଠାରୁ ନିଚତର, ସେମାନେ ନିଚସ୍ତରରେ ଅଛନ୍ତି। 9 ଲକ୍ଷ ପ୍ରକାର ଜଳ ଜୀବ ରହିଛନ୍ତି, 20 ଲକ୍ଷ ପ୍ରକାର ସ୍ଥାବର ଜୀବ ରହିଛନ୍ତି, 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି, 11 ଲକ୍ଷ ପ୍ରକାର କୀଟ ରହିଛନ୍ତି, କୃମି ରହିଛନ୍ତି, ଏବଂ 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି। ଏହି ସମୟରେ 80 ଲକ୍ଷ ପ୍ରକାର ଯେଉଁ ଜୀବ ରହିଛନ୍ତି ଏମାନେ ବହୁତ ନିମ୍ନ ସ୍ତରରେ ଅଛନ୍ତି, ମନୁଷ୍ୟତ୍ତର ବୋଲି କୁହାଯାଏ, ମନୁଷ୍ୟଙ୍କ ଭଳି ତାଙ୍କର ଉନ୍ନତ ଚେତନା ନାହିଁ, ତେଣୁ ସେମାନେ ଏଇଟାକୁ ପ୍ରାପ୍ତ ହୋଇପାରିବେ ନାହିଁ। ମୃତ୍ୟୁକୁ କେମିତି ଏଡ଼େଇ ଯିବା ସେଇଟାକୁ ସେ ଜାଣିପାରିବେ ନାହିଁ, ସେମାନଙ୍କୁ ସେ ବୁଦ୍ଧି ନାହିଁ। କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଗଲା, ତାକୁ ସେ ସୁଯୋଗଟି ମିଳିଗଲା, ତାକୁ ସେ ଜ୍ଞାନ, ତାର ସେ ଚେତନା ଆସିଗଲା, ଉନ୍ନତ ଚେତନା ଆସିଗଲା। ସେଇଥିପାଇଁ ବ୍ୟାସଦେବ ଯେଉଁ ସମସ୍ତ ଶାସ୍ତ୍ର ରଚନା କଲେ, ଅନ୍ତିମରେ ସେ ରଚନା କଲେ ବେଦାନ୍ତ ସୂତ୍ର। ସମସ୍ତ ଶାସ୍ତ୍ର ରଚନା କରି ସେ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ, ଯେଉଁ ସୂତ୍ରରେ 555 ସୂତ୍ର ରହିଛି, ସବୁଥିରେ ସବୁ ଜ୍ଞାନ ସେଥିରେ ରହିଛି, ସମସ୍ତ ଜ୍ଞାନ ସେଥିରେ। ବେଦାନ୍ତ କହିଲେ, ବେଦ କହିଲେ ଜ୍ଞାନ, ଅନ୍ତ ଜ୍ଞାନର ଅନ୍ତ ସେ ଦେଇଦେଲେ ବେଦାନ୍ତ। ତେଣୁ ସେ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସା କହିଲେ, ଆମେ 80 ଲକ୍ଷ ଜନ୍ମ ଆମର ସରିଗଲା, ଶେଷ ହୋଇଗଲା, 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ। ତେଣୁ ଏଇ ଜନ୍ମରେ ଆମର ସୁଯୋଗ ଆମେ ପ୍ରାପ୍ତ ହୋଇଛେ ବ୍ରହ୍ମ ଜିଜ୍ଞାସା କରିବା ପାଇଁ। ଅନ୍ୟ କୌଣସି ଜନ୍ମରେ ସେମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। ଆଉ ମନୁଷ୍ୟ ଯେଉଁ ଉନ୍ନତ ରହିଛନ୍ତି ଦେବତାମାନେ, ସେମାନେ ଯଦିଓ ବହୁତ ଉନ୍ନତ ସ୍ତରରେ ଅଛନ୍ତି, କିନ୍ତୁ ସେଥିମଧ୍ୟ ସେମାନେ ଏଇ ବ୍ରହ୍ମ ଜିଜ୍ଞାସା କରିବା ପାଇଁ ସୁଯୋଗ ପାଆନ୍ତି ନାହିଁ। କାହିଁକି ନା ସେଠି ବହୁତ ପ୍ରକାର ଭୋଗ ଐଶ୍ୱର୍ଯ୍ୟ ସବୁ ରହିଛି। ଆମେ କହିଲେ ବ୍ରହ୍ମା ଲୋକରେ ମଧ୍ୟ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ତେଣୁ ଏଇ ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନା ତୟା ବହୁତ ଚେତସାମ ବ୍ୟବସାୟ ତୁମା ବୁଦ୍ଧି ସମାଧାନ ବିଧି ଅତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ, ଭୋଗ ଐଶ୍ୱର୍ଯ୍ୟ ଯେଉଁଠି ବହୁତ ରହିଛି ସେଠି ସେମାନେ ଏଇ ବ୍ରହ୍ମ ଜିଜ୍ଞାସା ଇତ୍ୟାଦି କରିବା ପାଇଁ ସୁଯୋଗ ପ୍ରାପ୍ତ ହୁଅନ୍ତି ନାହିଁ। ତେଣୁ ମନୁଷ୍ୟ ଜନ୍ମରେ ସେଇ ସୁଯୋଗଟି ଆମେ ପ୍ରାପ୍ତ ହୋଇଛେ। ତେଣୁ ଏକଥା ପ୍ରହ୍ଲାଦ ମହାର୍ଷି କଥା କହୁଛନ୍ତି, ତତ୍ ପ୍ରୟାସ ନ କର୍ତ୍ତବ୍ୟ। ସେଥିପାଇଁ ଆମେ ଚେଷ୍ଟା କରିବା କଥା ନୁହଁ, କିନ୍ତୁ ସାଧାରଣତଃ ଲୋକମାନେ ସେଇଥିପାଇଁ ଚେଷ୍ଟା କରୁଛନ୍ତି। ମୁକୁନ୍ଦ ଚରଣ କଥା ଛାଡ଼ି ଦେଇକରି ମୁକୁନ୍ଦ କ'ଣ ଦରକାର, ସେସବୁ କିଛି ଆବଶ୍ୟକତା ନାହିଁ। ସେ ମୁକୁନ୍ଦକୁ ଛାଡ଼ି ଦେଇକରି ଯେଉଁଟା ପାଇଁ ଆମେ ଚେଷ୍ଟା କରିବା କଥା ସେଇଟା ଆମେ ଚେଷ୍ଟା କରୁନାହିଁ। ଯେଉଁଥିପାଇଁ ଚେଷ୍ଟା କରିବା କଥା ନୁହଁ ସେଇଥିପାଇଁ ଚେଷ୍ଟା କରୁଛେ। ଭାଗବତ ଆରମ୍ଭ ହେଉଛି ଏଇଥିରୁ। ଭାଗବତ ପ୍ରଥମ ପ୍ରଶ୍ନ ଥିଲା, ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ଥିଲା ସେଇଟା, ଆମର କ'ଣ କର୍ତ୍ତବ୍ୟ। ଭାଗବତ ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ଏହି ପ୍ରଶ୍ନ ସବୁ ରହିଛି। ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି, କାରଣ ତାଙ୍କର ମାତ୍ର ଆଉ 7 ଦିନ ଆୟୁଷ ଅଛି, ସେ ଅଭିଶାପ ପ୍ରାପ୍ତ ହୋଇଯାଇଛନ୍ତି। ସେ କ'ଣ ଶ୍ରୀଙ୍ଗୀ ଶମୀକ ଋଷିଙ୍କର ପୁତ୍ର, 5 ବର୍ଷର ବାଳକ ଶ୍ରୀଙ୍ଗୀ, ସେ ଅଭିଶାପ ଦେଇଦେଇଛନ୍ତି, 7 ଦିନରେ ତାଙ୍କ ମୃତ୍ୟୁ ହେବ। ତେଣୁ ସିଏ ଯଦିଓ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସବୁକିଛି ସାମ୍ରାଜ୍ୟକୁ ତ୍ୟାଗ କରି ତାଙ୍କ ପୁତ୍ରଙ୍କୁ ପ୍ରଦାନ କରି ସେ ଚାଲି ଆସିଗଲେ। ସଂକଳ୍ପ ନେଲେ କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିବେ ନାହିଁ 7 ଦିନ ପର୍ଯ୍ୟନ୍ତ। ତେଣୁ ସେ ସମସ୍ତ 60,000 ମୁନି ଋଷି ଆସି ସେଠି ପହଞ୍ଚିଗଲେ ଗଙ୍ଗା ତଟରେ। ଦିଲ୍ଲୀରେ ସେ ସ୍ଥାନ ରହିଛି, ସୁପରତାର ସେ ସ୍ଥାନ ରହିଛି, ସେଠି ଆସି ପହଞ୍ଚି ଯାଇଛନ୍ତି। ସମସ୍ତଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, କ'ଣ ଆମର କର୍ତ୍ତବ୍ୟ। ତେଣୁ ସେ ମୁନି ଋଷିମାନେ ସେ ପ୍ରଶ୍ନର ଉତ୍ତରରେ ବହୁତ ପ୍ରକାର ଉତ୍ତର ଦେଉଛନ୍ତି, ଗୋଟେ ସମାଧାନ କରିପାରୁନାହାନ୍ତି, ଗୋଟେ ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି। ତେଣୁ ସେହି ସମୟରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସିଲେ, ସୁଖଦେବ ଗୋସ୍ୱାମୀଙ୍କୁ ସମସ୍ତେ ସମ୍ମାନ ପ୍ରଦର୍ଶନ କଲେ, ସବୁ ମୁନି ଋଷିମାନେ ସମସ୍ତେ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ଗୋଟେ ବ୍ୟାସ ଆସନ ପ୍ରଦାନ କରି ତାଙ୍କୁ ପ୍ରଣାମ କରି ତାଙ୍କୁ ସେବା କରି ତାଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି। ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ସେ ପ୍ରଶ୍ନ ରହିଛି, ସେ ପଚାରୁଛନ୍ତି, 2 ମୁଖ୍ୟ ପ୍ରଶ୍ନ ରହିଛି। ଅଥ ଉତ୍ସାହ ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ନିୟ ମାନସ ସର୍ବଥା। ଯୋଗିନାମ ପରମ ଗୁରୁ, ସବୁ ଯୋଗୀମାନେ ସେଇଠି ଥିଲେ, 60,000 ମୁନି ଋଷିମାନେ ଥିଲେ, ସମସ୍ତେ ତାଙ୍କୁ, ଇଏ ବୟସରେ ବହୁତ କମ୍, 16 ବର୍ଷ ଭଳି ବାଳକ ଭଳି ରହିଛନ୍ତି, କିଶୋର ବୟସ ଭଳି ରହିଛି ତାଙ୍କର, ବୟସ ଟିକେ ଅଧିକା ଥାଇପାରେ, କିନ୍ତୁ 16 ବର୍ଷ ଭଳି ଦେଖାଯାଉଛନ୍ତି ସିଏ। ମୁନି ଋଷିମାନେ 1,000,000 ବର୍ଷର ମୁନି ଋଷିମାନେ ଅଛନ୍ତି ସେଠି, କିନ୍ତୁ ସେମାନେ ଯେତେବେଳେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ, ସେଥିପାଇଁ ପରୀକ୍ଷିତ ମହାରାଜ ତାଙ୍କୁ ଯୋଗିନାମ ପରମ ଗୁରୁ ବୋଲି କହିଲେ। ଯୋଗୀମାନଙ୍କ ମଧ୍ୟ ସେ ହେଉଛନ୍ତି ଗୁରୁ, ତେଣୁ ତାଙ୍କୁ ସେ ପ୍ରଶ୍ନ ପଚାରିଥିଲେ, କ'ଣ ମୋର କର୍ତ୍ତବ୍ୟ, अतः पृछामि संसिधिम योगिनां परम गुरुं पुरुषस्य ये दत्त कार्य मनुष्य कौन कर्तव्य ये कहता प्रयास न कर्तव्य से कर्तव्य नुह मनुष्य कौन कर्तव्य से प्रश्न पचार परीक्षित महाराज पुरुषस्य ये दत्त कार्य म्रियमाण से सर्वथा विशेष भाव जो मान मृत्यु रही आगंत मृत्यु रही कौन कर्तव्य कि श्रोतव्यम कौन तक शुणा कथा कि जाप्यम कौन जप करने कथा स्मर्तव्यम भजनीयम बा कि श्रोतव्यम कि जाप्यम कि स्मर्तव्यम कि भजनीयम कौन स्मरण करने कथा कहकर कहार भजन करने कथा एवं ब्रूही जद्वा विपर्जय आम कौन करने कथा से कहतु कौटा करवा कथा जाणिले कौटा करवा कथा न जाणिले करवा कथा नुह से न जाणिले से आम अज्ञात रहा तेणु कौटा करवा कथा कौटा करवा कथा नुह से दुईटा जाक प्रश्न पचारे उषा जत् श्रोतव्यम मत जाप्यम जत् कर्तव्यम रुहि प्रभु आम कर्तव्य कौन कौन शुणा कथा जत् श्रोतव्यम कौन शुणा कथा कौन जप करने कथा एवं कौन स्मरण करने कथा स्मर्तव्यम भजनीय बा क्या पूजा करवा क्या भजन करवा एवं बड़ कथा हूँ कौटा करवा कथा नुह से मत कहु जद्वा बुई विपर्जय अर्थात कौटा शुणा कथा नुह कौटा जप करने कथा नुह कौटा आम कर्तव्य नुह कौटा स्मरण करने कथा नुह क्या भजन करने कथा नुह या कहतु तेणु द्वितीय स्कंधर आरंभ में सुखदेव गोस्वामी से प्रश्न उत्तर एक कहते सी भी मत बहुत मन दुखे एक कहते कहीं साधु दुख होता साधु दुख न थाए से सब आनंद भगवान जो भाई सच्चिदानंद घन साधु से भाव में भगवान भजन कर आनंद था हरे कृष्णा 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 हरे 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 राम 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 हरे किंतु अंतर दुख देखी साधु दुख हुए दुख प्राय साधुर दुख हूँ यहाँ निजर कौन से दुख ना निजे आनंद रही कि अंपर दुख तेणु सुखदेव गोस्वामी जो प्रश्न उत्तर देखते भागवत द्वितीय स्कंद प्रथम अध्याय प्रथम एक कौन से ये कौन कहीपर कि लोक मैंने बहुत प्रकृत केम्न स्तर अच्छा प्रकृति से जीवन नष्ट कर दौर जापार ना तेणु ये श्लोक से कही सत्यादी राजेन्द्र नृणा सन्ती सहस्रश हजार हजार कथा शुणापी रही शुणा आदि शुणा कह देखा ये सब जहाँ सब रही इंद्र मान कार्य हजार हजार कथा सब रही किंतु सत्यादी राजेन्द्र नृणा सन्ती सहस्र अपसत आत्मतत्व आत्मतत्व विषय कह जिज्ञासा ना जोटा आम प्रकृत कर्तव्य हूँ से आत्मतत्व जिज्ञासा करने कथा अपश्यत आत्मतत्व गृहेशु गृह मेदीना गृहस्थ जो रही गृहस्थ कर्तव्य रही खाली इंद्रिय सुख रही गृह मेदी भी कहगला से गृहस्थ नुहत तेणु गृहस्थर कर्तव्य रही करवा कथा लोक मैंने साधारण से करा अनुसूत लोक मनुष्य जन्म नष्ट हरिहरि विफले जन्म बोआन मनुष्य जन्म पाया राधा कृष्ण ना भजिया जानिया सुनिया विष खाएन मनुष्य जन्म प्राप्त हेले 80 लक्ष जन्म पार होगा मनुष्य जन्म प्राप्त हेले किंतु हरिंकर भजन कले नाही मनुष्य जन्म पाया राधाकृष्ण भगवान राधाकृष्ण भजन कले नाही तेणु जाणी सुनी आम विष खाइल जानिया सुनिया विष खाइल आमर अविनाश जाणी भगवान भजन कर जो मैंने आसंदी कृष्ण चेतना केन्द्र को आसंदी से जानुंत प्रकृत जीवन मनुष्य जीवन कर्तव्य कौन जानुंत से भगवान भजन में रत रोच साधारण लोक मैंने सब जापारती ना ସତକଡ଼ ଅନେଶ୍ୱତ ଭାଗ ଲୋକ ତାଙ୍କର ଜୀବନ ବୃଥା ହେଇଯାଏ, ଅନୁଶୋଧନ ପାଇ ତାଙ୍କର ଜୀବନଟା ବୃଥା ହେଇଗଲା, ତେଣୁ ପୁଣି ଜନ୍ମମୃତ୍ୟୁ ଚକ୍ରରେ ବୁଲିବେ ସେମାନେ। ପୁନରପି ଜନନମ୍, ପୁନରପି ମରଣମ୍, ପୁନରପି ଜନନୀ ଜଠରେ ଶୟନମ୍, ଇହ ସଂସାରେ ବହୁ ପୁସ୍ତାରେ କୃପା ଅପାରେ ପାହି ମୁରାରେ। ମୁରାରି ଭଗବାନ ସେ ହରିଙ୍କର ଯଦି ଆମେ ଶରଣ ନ ଯିବା ତାହେଲେ ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲିବା। ତେଣୁ ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ଏଇଟା ଯେ ସେମାନେ ଭଗବାନଙ୍କ ଶରଣରେ ଯିବେ, ଯାହାଫଳରେ କି ମୃତ୍ୟୁକୁ ଏଡ଼େଇ ଦେଇପାରିବେ, ମୃତ୍ୟୁକୁ ଆମେ ଜୟ କରିବେ, ସେମାନେ ମୃତ୍ୟୁ ଉପରେ ସେମାନେ ଜୟ ଲାଭ କରିବେ। ଇଏ ହେଉଛି ମନୁଷ୍ୟର କର୍ତ୍ତବ୍ୟ ହେଉଛି ଏଇଟା। ଏଦାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମଲାଭ ପରପୁଂସା ମନ୍ତି ନାରାୟଣ ସ୍ମୃତି। ଯିଏ ଯେଉଁ କାର୍ଯ୍ୟ କରନ୍ତୁ ନା କାହିଁକି, ଏଦାବାନ ମନୁଷ୍ୟ ଜନ୍ମର ସିଦ୍ଧି ହେଉଛି ଏଇଟା। ଅନ୍ତକାଳରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିପାରିଲେ ତାହେଲେ ଆମେ ମୃତ୍ୟୁକୁ ଜୟ କରିଯିବା। ତେଣୁ ଏ ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି ଯେ ତତ୍ ପ୍ରୟାସ ନ କର୍ତ୍ତବ୍ୟ, ଆମର ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ସେଥିପାଇଁ ଚେଷ୍ଟା କରିବା କଥା ନୁହଁ, ଏଇଟା ଆମର କର୍ତ୍ତବ୍ୟ ନୁହଁ। ଯତ ଆୟୁ ବୟମ କରମ, ଆୟୁଷ ଆମର ନଷ୍ଟ ହୋଇଯାଉଛି। ଭାଗବତ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସ୍ୱନକ ଋଷି ଏକଥା କହୁଛନ୍ତି, ଆୟୁ ହରତି ବାଇ ପୁଷା, ମନୁଷ୍ୟମାନଙ୍କର ବିଶେଷ ଭାବରେ ଆୟୁଷ ହରଣ ହୋଇଯାଏ। ଉଦନ୍ୟସ୍ତଙ୍କ ଜନ୍ମସୁ ଅସୁ କହିଲେ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତ ଲୋକମାନଙ୍କର ଆୟୁଷ ହରଣ ହୋଇଯାଏ। ଆୟୁ ହରତି ବାଇ ପୁଷା ଉଦନ୍ୟସ୍ତଙ୍କ ଜନ୍ମସୁ, କିନ୍ତୁ ତତ୍ସର୍ତ୍ତେ ଯତ୍ କ୍ଷଣ ନିତ, କିନ୍ତୁ ସେମାନଙ୍କର ଆୟୁଷ ହରଣ କରିପାରନ୍ତି ନାହିଁ ସୂର୍ଯ୍ୟଦେବ। ଯେଉଁମାନେ ଗୋଟିଏ କ୍ଷଣ ଅନ୍ତପକ୍ଷେ ଜୀବନରେ ଗୋଟିଏ କ୍ଷଣ ଯଦି ତତ୍ସରିତେ ସେମାନଙ୍କର ଆୟୁଷ ସୂର୍ଯ୍ୟ ହରଣ କରିପାରନ୍ତି ନାହିଁ ସୂର୍ଯ୍ୟଦେବ। ଯତ୍ କ୍ଷଣ ନିତ, ଗୋଟିଏ କ୍ଷଣ ଯଦି ସେ ଭଗବାନଙ୍କର ତତ୍ସର୍ତ୍ତେ ଯତ୍ କ୍ଷଣ ନିତ ଉତ୍ତମ ଶ୍ଳୋକ ବାର୍ତ୍ତୟା, ଭଗବାନଙ୍କର ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ। ଉତ୍ତମ ଶ୍ଳୋକ କହିଲେ ଭଗବାନଙ୍କର ଶୋକ ବା ଦଶ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ, ଭୌତିକ ଜଗତ ହେଉଛି ତମ ଜଗତ, ଉଦ୍ଗତ ତମ ଦଶ ସେ ଉତ୍ତମ। ଭଗବାନଙ୍କର ଦଶ ଏ ଭୌତିକ ଜଗତର ନୁହଁ, ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଭଗବାନ, ଏବଂ ଭଗବାନଙ୍କ ଶରଣରେ ଗଲେ ଆମେ ମଧ୍ୟ ଭୌତିକ ଜଗତକୁ ପାର ହୋଇଯାଇପାରିବା। ଉତ୍ତମ ଶ୍ଳୋକଙ୍କର କଥା ବାର୍ତ୍ତା, ଭଗବାନଙ୍କର ବହୁତ ପ୍ରକାର ମେସେଜ୍ ରହିଛି, ବାର୍ତ୍ତା ରହିଛି। ଭଗବାନ ବାର୍ତ୍ତା ପ୍ରଦାନ କରୁଛନ୍ତି ମନୁଷ୍ୟ ଜୀବନକୁ, ମନୁଷ୍ୟମାନଙ୍କୁ ବିଶେଷ ଭାବରେ ମାୟା ମଧ୍ୟ ଜୀବରେ ନାହିଁ। କୃଷ୍ଣ ସ୍ମୃତି ଜ୍ଞାନ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ, ମନୁଷ୍ୟମାନଙ୍କର ମାୟା ମୁଗ୍ଧ, ଆମେ ମାୟାର ମୁଗ୍ଧ ହୋଇକି ରହିଛେ, ତେଣୁ ଆମେ କୃଷ୍ଣଙ୍କୁ ଭୁଲି ଯାଇଛେ। ତେଣୁ ଭଗବାନ ଆମ ପାଖକୁ ବାର୍ତ୍ତା ପଠାଉଛନ୍ତି, ମେସେଜ୍ ପଠାଉଛନ୍ତି, ସବୁ ସମୟରେ ମେସେଜ୍ ପଠାଉଛି, ଜି ଜାଗୋ ଜି ଜାଗୋ ଗୋରା ଚାନ୍ଦ ବୋଲେ କତ ନିଦ୍ରା ଯାଓ ମାୟା ପିସାଚିର କୋଲେ। ମହାପ୍ରଭୁ ଆସିଲେ ଜୀବକୁ କହୁଛନ୍ତି ତମେ ଜାଗ, କେତେ ଆଉ ମାୟା ପିସାଚିର କୋଳରେ ଶୋଇକି ରହିବ, ଏଇ ଜନ୍ମ ଚକ୍ରରେ କେତେ ଦିନ ଘୁରି ବୁଲିବ, ବର୍ତ୍ତମାନ ମୁଁ ଆସିଛି ଏଣିଛି ଔଷଧି ମାୟା ନାସିବାର ଲାଗି, ଏ ଜନ୍ମମୃତ୍ୟୁକୁ ଚକ୍ରକୁ ନଷ୍ଟ କରିବା ପାଇଁ ମୁଁ ଔଷଧ ଆଣିଛି, ଭବରକୁ ଦୂର କରିବା ପାଇଁ ମୁଁ ଔଷଧ ଆଣିଛି। ଭଗବାନ ମହାପ୍ରଭୁ ଆସିଛନ୍ତି, 532 ବର୍ଷ ତଳେ ଆସିଥିଲେ, 1486 ମସିହାରେ ଆସିଥିଲେ। ତେଣୁ ମହାପ୍ରଭୁ ଏ ସନ୍ଦେଶ ଆଣିଛନ୍ତି, ଆମ ପାଖକୁ ବାର୍ତ୍ତା ଦେଇଛନ୍ତି, ଔଷଧ ମଧ୍ୟ ଆଣିଛନ୍ତି। କ'ଣ ସେ ଔଷଧ ନା ହରେ କୃଷ୍ଣ ମହାମନ୍ତ୍ର ଲହୁ ତୁମି ମାଗି, ଏଇ ମହାମନ୍ତ୍ର ଆଣିଛନ୍ତି, ସେ ମାୟାକୁ ନାଶ କରିବେ, ଜନ୍ମମୃତ୍ୟୁକୁ ନାଶ କରିବେ, ଭବରକୁ ଦୂର କରିବେ ଏଇ ମହାମନ୍ତ୍ର ଔଷଧ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏ ମହାମନ୍ତ୍ର। ଏଇ ବାର୍ତ୍ତା ଭଗବାନ ସବୁ ସମୟରେ ପଠାଉଛନ୍ତି ବିଭିନ୍ନ ଶାସ୍ତ୍ରମାନଙ୍କରେ, ସାଧୁମାନଙ୍କ ଦ୍ୱାରା ଏଇ ବାର୍ତ୍ତାକୁ ପଠାଯାଉଛି। କେମିତି ଆମେ ଜୟ କରିପାରିବା, ମୃତ୍ୟୁକୁ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ ହୋଇପାରିବା। ତେଣୁ ଏଠି ଯେଉଁ କୁହାଯାଉଛି ମନୁଷ୍ୟର କର୍ତ୍ତବ୍ୟ ହେଉଛି ସେଇଟା, ଭଗବାନଙ୍କ ଶରଣରେ ଗଲେ ଆମେ ଜନ୍ମ ମୃତ୍ୟୁକୁ ପାର ହୋଇପାରିବା, ଭବରକୁ ଦୂର ହୋଇପାରିପାରିବା, ଇଏ ହେଉଛି ମନୁଷ୍ୟର କର୍ତ୍ତବ୍ୟ। ତତ୍ ପ୍ରୟାସ ନ କର୍ତ୍ତବ୍ୟ ଯେତ ଆୟୁ ଭୟ ପରମ, ସେ କଥା ସ୍ୱର୍ଣ୍ଣଙ୍କ ଋଷି କହୁଛନ୍ତି। ଆୟୁ ହରତି ଭାଇ ପୁଂସା, ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣରେ କିଛି ସମୟ ବିତେଇଛନ୍ତି ତାଙ୍କ ଜୀବନରେ, ସେମାନଙ୍କ ସେ ସମୟଟି ନଷ୍ଟ ହେବ ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ସ୍ୱଳ୍ପମୁଖୀ ଅଶ ଧର୍ମସ୍ୟ ତ୍ରାୟତେ ମହତ ଭୟା। ଆମେ ଯଦି କିଛି ଭଗବାନଙ୍କର ସେବାର କିଛି ସମୟ ସେବାରେ ନିଯୁକ୍ତ ରହିଛେ, ଅତି ଅଳ୍ପ କିଛି ସେବା କରିଛେ, କିନ୍ତୁ ସେଇଟା ମଧ୍ୟ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ, ସେଇଟା ଆମ ନଷ୍ଟ ହେବ ନାହିଁ। ପ୍ରତ୍ୟବା ନ ବିଦ୍ୟତେ ନେହା ବିକ୍ରମ ନା ଆସ୍ତି, ପ୍ରତ୍ୟବା ନ ବିଦ୍ୟତେ ସ୍ୱଳ୍ପମୁଖୀ ଅଶ ଧର୍ମସ୍ୟ ତ୍ରାୟତେ ମହତ ଭୟା। ଆମେ ଯଦି ଭଗବାନଙ୍କ ସେବାରେ କିଛି ଚେଷ୍ଟା କରିଛେ, କିଛି ପ୍ରୟାସ କରିଛେ, ଇଏ ହେଉଛି ଆମର କର୍ତ୍ତବ୍ୟ। ଏ କର୍ତ୍ତବ୍ୟତା ଲୋକମାନେ ଜାଣନ୍ତି ନାହିଁ, କିନ୍ତୁ ଯେଉଁମାନେ ଜାଣିକରି କିଛି ସେବା କରିଛନ୍ତି, କିଛି ସମାଜ ଦେଇଛନ୍ତି, ସେଇଟା କେବେ ନଷ୍ଟ ହେବ ନାହିଁ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ, ନେହା ବିକ୍ରମ ନା ଆସ୍ତି, ଆମେ ଯଦି ଯାହା କିଛି କରିଛେ ଅଭିକ୍ରମ, ଯାହା କିଛି ସେବା କରିଛେ ବା ଯାହା କିଛି ଯୁକ୍ତ ହୋଇଛେ ଭଗବାନଙ୍କ ସହିତ, ତାହାର କେବଳ ନଷ୍ଟ ହେବ, ନାଶ ତାର ନାହିଁ। ନେହା ବିକ୍ରମ ନାଶ ଅସ୍ତି, ପ୍ରତ୍ୟବାୟ ନ ବିଦ୍ୟତେ, ବହୁତ କାଳ ବିତିଗଲା ପରେ ଆମେ କିଛି ଭଗବାନ କଥା ଶ୍ରବଣ କରିଥିଲେ ବା ଭଗବାନ କିଛି ସେବା କରିଥିଲେ, ତାହେଲେ ସେଇଟା ନଷ୍ଟ ହୋଇଯିବ କି ନା? ନା, ପ୍ରତ୍ୟବାୟ ସେ କେବେ ନଷ୍ଟ ହେବ ନାହିଁ, କମିଯିବ ନାହିଁ, ମଧ୍ୟ ନଷ୍ଟ ତ ହେବ ନାହିଁ, ହେବ ନାହିଁ, କିନ୍ତୁ କମିବ ମଧ୍ୟ ନାହିଁ। ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ଅଶ ଧର୍ମସ୍ୟ ତ୍ରାୟତେ ମହତୋ ଭୟା। ଆଜି ଅଳ୍ପ କିଛି ଆମେ ଭଗବାନ ପାଇଁ କିଛି କରିଛେ, ସେବା କରିଛେ, ସେଇଟା ମଧ୍ୟ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ମହତ ଭୟା, ସ୍ୱଳ୍ପମପି ଅଶ ଧର୍ମସ୍ୟ ତ୍ରାୟତେ ମହତ ଭୟା, ବହୁତ ବଡ଼ ବିପଦ, ସବୁଠୁ ବଡ଼ ବିପଦ ହେଉଛି ମୃତ୍ୟୁ। ଏଇ ମୃତ୍ୟୁ ମୁଖରୁ ଆମକୁ ରକ୍ଷା କରିଦେବ। ତେଣୁ ଆର ଉଦାହରଣ ଦିଆଯାଏ, ଅଜାମିଳରୁ ଉଦାହରଣ ଦିଆଯାଏ, ଭାଗବତ ଷଷ୍ଠ ସ୍କନ୍ଧରେ ଅଜାମିଳର ଉପାଖ୍ୟାନ ରହିଛି। ଅଜାମିଳ ଯିଏକି ପିଲାଦିନେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ, ବାପା ତାଙ୍କର ଭକ୍ତ ଥିଲେ, ଭଗବାନଙ୍କ ସେବା କରୁଥିଲେ, ତେଣୁ ଯୁବକ ବୟସ ପର୍ଯ୍ୟନ୍ତ ସେ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ, ସେହି ପୂଜାରେ ସେବାରେ ସାହାଯ୍ୟ କରୁଥିଲେ। କିନ୍ତୁ ଯୁବକ ବୟସରେ ସେ ଗୋଟେ ଦୃଶ୍ୟ ଦେଖିଲେ, ଯେଉଁ ଦୃଶ୍ୟ ଦେଖି ତାଙ୍କ ଜୀବନରେ ପରିବର୍ତ୍ତନ ଆସିଗଲା। ଦେଖିଲେ ଯାଉଥିଲେ ଜଙ୍ଗଲକୁ ତାଙ୍କ ପୂଜା ପାଇଁ ସମିଧ ବା କାଷ୍ଠ ଫୁଲ ଫଳ ଇତ୍ୟାଦି ଯୋଗାଡ଼ କରିବା ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଇଠି ବଣରେ ଦେଖିଲେ ଗୋଟେ ବେଶ୍ୟା ଏବଂ ଗୋଟେ ଶୂଦ୍ରର ସଙ୍ଗମ ଦେଖିଲେ। ସେମାନେ ସବୁ ବହୁତ ପ୍ରକାର ଇନ୍ଦ୍ର ସ୍ତୁତିରେ ଲାଗିଛନ୍ତି। ସେଇଟାକୁ ଦେଖି ତାଙ୍କର ପରିବର୍ତ୍ତନ ଆସିଗଲା, ଜୀବନରେ ପରିବର୍ତ୍ତନ ଆସିଗଲା। ତାଙ୍କର ସ୍ତ୍ରୀ ଥିଲେ, ଯୁବତୀ ସ୍ତ୍ରୀ ଥିଲେ, କିନ୍ତୁ ତଥାପି ସେ ବେଶ୍ୟାର ଏଇ ଯେଉଁ ଚାଲିଚଳନ ଇତ୍ୟାଦି ଦେଖି ଏଭଳି ତା ପ୍ରତି ଆକର୍ଷିତ ହୋଇଗଲେ, ଯେତେ ଚେଷ୍ଟା କଲେ, ତାଙ୍କର ବହୁତ ଶାସ୍ତ୍ର ଅଧ୍ୟୟନ କରିଥିଲେ, ବହୁତ ପ୍ରକାର ଜ୍ଞାନ ଥିଲା, ବ୍ରାହ୍ମଣ କୂଳରେ ଥିଲେ, କାନ୍ୟକୁବ୍ଜା ଉତ୍ତରପ୍ରଦେଶ ସ୍ଥାନ ମଧ୍ୟ ବର୍ତ୍ତମାନ ରହିଛି, କନୌଜ ସ୍ଥାନ ରହିଛି, ସେଠିକାର ସେ ବ୍ରାହ୍ମଣ ଥିଲେ, ବ୍ରାହ୍ମଣ ପରିବାର ଜନ୍ମଗ୍ରହଣ କରିଥିଲେ, ବହୁତ ତାଙ୍କର କ'ଣ ମାନେ ସବୁ ପ୍ରକାର ଶାସ୍ତ୍ର ଜ୍ଞାନ ଥିଲା, ସେ ସବୁ ଆଚରଣ କରୁଥିଲେ, ସେଭଳି ଭାବରେ ଜୀବନଯାପନ କରୁଥିଲେ। କିନ୍ତୁ ଏତେ ସତ୍ୟ ମଧ୍ୟ ଗୋଟିଏ ଅସତ୍ସଙ୍ଗ, ଗୋଟିଏ କ୍ଷଣ ଦେଖିଦେଲେ, ସେ ବେଶ୍ୟାକୁ ଦେଖିଦେଲେ, ତା ପ୍ରତି ଏତେ ଆସକ୍ତି ଆସିଗଲା, ଏତେ ସବୁ ଜ୍ଞାନ ତାଙ୍କ ବୃଦ୍ଧା ହୋଇଗଲା, ଯେତେ ଚେଷ୍ଟା କଲେ ସେ ନିଜର ମନକୁ ଆୟତ୍ତରେ ରଖିପାରିଲେ ନାହିଁ, ସେ ବେଶ୍ୟା ପ୍ରତି ଧାଇଁଲେ, ସେ ବେଶ୍ୟାକୁ ଆଣି ନିଜ ସ୍ତ୍ରୀକୁ ବିଦାୟ କରିଦେଲେ, ତାଙ୍କର ପିତାମାତା ଏସବୁ ଦେଖି ମୃତ୍ୟୁବରଣ କରିଗଲେ। ତେଣୁ ସେ ବେଶ୍ୟାର ସଙ୍ଗ କରି ବହୁତ ବର୍ଷ କାଳ ବିତିଗଲା, 88 ବର୍ଷ ହୋଇଗଲା ତାଙ୍କୁ, 83 ବର୍ଷରେ ମଧ୍ୟ ତାଙ୍କର ଗୋଟେ ଦଶମ ପୁତ୍ର ଦାହତ ହୋଇଥିଲା, 10ଟି ପୁତ୍ର ତାଙ୍କର ହୋଇଥିଲେ, ଦଶମ ପୁତ୍ର ତାଙ୍କର 83 ବର୍ଷରେ ଦାହତ ହୋଇଥିଲେ, ତାର ନାମ ରଖାଯାଇଥିଲା ନାରାୟଣ। ଇଏ ତାଙ୍କର ଯେଉଁ କିଛି ସେବା କରିଥିଲେ, ସେ ସେବାର ଫଳରେ ଏଇ ନାମଟି ଦେଇଥିଲେ, ପୁତ୍ରର ଦଶମ ପୁତ୍ର ନାମଟି ରଖିଥିଲେ ନାରାୟଣ। ଏବଂ ଅନ୍ତିମ ପୁତ୍ର, କନିଷ୍ଠ ପୁତ୍ର, ତା ପ୍ରତି ବହୁତ ଆସକ୍ତି ଥିଲା ଅଜାମିଳ, ସବୁ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, ଦ୍ୟୁତମ ପାନମ ସ୍ତ୍ରୀୟମ ସୁନା, ଯେତେ ପ୍ରକାର ପାପ କାର୍ଯ୍ୟ ରହିଛି ସବୁ ପାପ କାର୍ଯ୍ୟ ସେ ଲିପ୍ତ ଥିଲେ, ବେଶା ସମେତ କରୁଥିଲେ, କିନ୍ତୁ ଏହି ଗୋଟିଏ ତାଙ୍କର ସୁଯୋଗ ସେ ପ୍ରାପ୍ତ ହେଲେ, ସେବା କିଛି କରିଥିଲେ ଭଗବାନଙ୍କର, ସେ ପୁତ୍ରର ନାମ ରଖାହୋଇଥିଲା ନାରାୟଣ। ତେଣୁ ପୁତ୍ରକୁ ସବୁବେଳେ ଡାକୁଥିଲେ, ନାରାୟଣ ଆସ, ନାରାୟଣ ଖାଅ, ନାରାୟଣ ଯାଅ, ଏଇଭଳି ଭାବରେ ପୁତ୍ର ପ୍ରତି ଆସକ୍ତ ହେଇ ଭଗବାନଙ୍କ ନାମ ସେ ନେଉଥିଲେ ତାଙ୍କ ଅଜାଣତରେ। ଇଏ ହେଉଛି ନାମାଭାସ, ନାମାଭାସ ନେଇଥିଲେ। ତେଣୁ 88 ବର୍ଷ ବୟସରେ ଯେତେବେଳେ ତାଙ୍କ ମୃତ୍ୟୁ ସମୟ ଆସିଗଲା, ଯମରାଜଙ୍କର ତିନି ଜଣ ଦୂତ ଆସି ପହଞ୍ଚିଗଲେ। ତିନି ଜଣ ଦୂତ ଆସିଲେ କାହିଁକି ନା, ଆମେ ଯେଉଁ କାର୍ଯ୍ୟ କରୁଛେ, ତିନି ପ୍ରକାର କାର୍ଯ୍ୟ କରୁଛେ, କାୟ ମନ ଏବଂ ବାକ୍ୟ, ତିନି ପ୍ରକାର କାର୍ଯ୍ୟ କରୁଛେ। ତେଣୁ ତିନି ପ୍ରକାର ଭାବରେ ସେ ପାପ କାର୍ଯ୍ୟ କରୁଥିବାରୁ ବହୁତ ବଡ଼ ଲିଷ୍ଟ ହେଇଥିଲା ତାକୁ କୁହାଯାଏ। ଚୈତନ୍ୟ ଚରିତାମୃତରେ ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଏତେ ପ୍ରକାର ସବୁ ତାର ଦୋଷ ଥିଲା, ତାକୁ ବର୍ଣ୍ଣନା କରିହେବ ନାହିଁ, ବିରାଟ ବଡ଼ ଲିଷ୍ଟ ହେଇଥିଲା ତାର। ଯମରାଜ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ। ଏସବୁ ରହିଛି, ଏଇଟା ବୋଧେ ଅଜାମିଳ ଉପାଖ୍ୟାନ କି ଯେଉଁ ଜଗାଇ ମାଧାଇ କଥା, ମହାପ୍ରଭୁଙ୍କର ଲୀଳାରେ ସବୁ ଆସିବ ସେ କଥା। ଯେ ଯାହା ବି ହଉ, ଯେତେ ପାପ କାର୍ଯ୍ୟ ହଉ ନା କାହିଁକି, କିନ୍ତୁ ଏଇ ଯେଉଁ ଭଗବାନଙ୍କର ନାମ ସେ ନେଇଗଲେ, ନାରାୟଣ ନାମ ନେଇଗଲେ, ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିଲେ, କିନ୍ତୁ ସେଇଟା ତାଙ୍କୁ ରକ୍ଷା କରିଦେଲା, ମୃତ୍ୟୁ ମୁଖରୁ ରକ୍ଷା କରିଦେଲା। ଅଜାମିଳକୁ ନେବା ପାଇଁ 88 ବର୍ଷ ବୟସରେ ତାଙ୍କ ମୃତ୍ୟୁ ସମୟ ଆସିଯାଇଥିଲା। ତିନି ଜଣ ଯାକ ଯମରାଜଙ୍କର ଦୂତ ତାକୁ ବାନ୍ଧି ଦେଇଥିଲେ, ଯମପାହାସରେ ବାନ୍ଧି ଦେଇ ଜଷ୍ଟ ଟାଣିଆ ବି ବସିଛନ୍ତି, ଗୋଟିଏ ସେକେଣ୍ଡ ଏପଟ ସେପଟ ହେଇଥିଲେ ସେ ପଳାଇ ଯାଇଥାନ୍ତେ ଯମ ଲୋକଙ୍କୁ। କିନ୍ତୁ ସେହି ସମୟରେ ସେ ଡାକିଦେଲେ ନାରାୟଣ, ନାରାୟଣ ଆୟ ବୋଲି ଡାକିଦେଲେ। ପୁତ୍ର ଖେଳୁଥିଲା ସେ ପାଖରେ, 5 ବର୍ଷର ବାଳକ, ନାରାୟଣ ଭୟ କରିକିରି ନାରାୟଣ ନାରାୟଣ ବୋଲି ଡାକିଦେଲେ। ସେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ନାରାୟଣ, ଭଗବାନ ବିଷ୍ଣୁଙ୍କର ଚାରିଜଣ ଦୂତ ଆସି ପହଞ୍ଚିଗଲେ। ନାରାୟଣ ଚାରୋଟି ଅକ୍ଷର ନେଇଥିଲେ, ତେଣୁ ଚାରିଜଣ ଦୂତ ଆସି ପହଞ୍ଚିଗଲେ ଏବଂ ଚାରିଜଣ ଦୂତ ବିଷ୍ଣୁ ଦୂତ ଏବଂ ତିନି ଜଣ ଯମଦୂତ ବିଷୟରେ ବହୁତ ଝଗଡ଼ା ତା ଆରମ୍ଭ ହେଇଛି। ଝଗଡ଼ା ମାନେ କ'ଣ, ଯୁକ୍ତିତର୍କ ଆରମ୍ଭ ହେଲା। ସେମାନେ ମନା କରିଦେଲେ, ନା ତୁମେ ନେଇପାରିବ ନାହିଁ, ଇଏ ଜଣେ ପୁଣ୍ୟାତ୍ମ ବ୍ୟକ୍ତି। ଯମରାଜ ଦୂତମାନେ କହୁଛନ୍ତି ଇଏ ଗୋଟେ ପାପାତ୍ମ ବ୍ୟକ୍ତି, ଆପଣ କହୁଛନ୍ତି ପୁଣ୍ୟାତ୍ମ ବ୍ୟକ୍ତି, ତାର ଜାଣିନାହାନ୍ତି ତାଙ୍କ ବିଷୟରେ। ଆମେ କହୁଛୁ ଶୁଣନ୍ତୁ କିଭଳି ଭାବରେ ସେ ପାପ କାର୍ଯ୍ୟରେ ଲିପ୍ତ ଥିଲା। ବିରାଟ ବଡ଼ ପାପର ଲିଷ୍ଟ ବର୍ଣ୍ଣନା କଲେ, ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଏସବୁ ବର୍ଣ୍ଣନା କରିସାରିଲା ପରେ ଯମରାଜଙ୍କ ଦୂତମାନେ ଭାବୁଥିଲେ, ଆମେ ଯେଉଁ ଯେଉଁ ତାର ପାପର କଥା କହିଲୁ, ଇଏ ଏମାନେ ନାରାୟଣଙ୍କ ଦୂତ ବୋଲି ସେମାନେ ଜାଣିନାହାନ୍ତି, ବିଷ୍ଣୁ ଦୂତ ବୋଲି ଜାଣିନାହାନ୍ତି, ସେମାନେ ଭାବୁଥିଲେ ଇଏ ଆପଣ କହିବେ, ଆକୁ ଛାପ ହେବ ନେଇଯାଅ ବୋଲି କହିବେ। କିନ୍ତୁ ବିଷ୍ଣୁଙ୍କର ଦୂତମାନେ କହିଲେ, ତୁମେ ଧର୍ମର ଦୂତ ବୋଲି କହୁଛ, ପ୍ରକୃତ ଧର୍ମ କ'ଣ ତୁମେ ଜାଣିପାରିଲ ନାହିଁ, ପ୍ରକୃତ ଧର୍ମ ତୁମେ ଜାଣିପାରିଲ ନାହିଁ। ଧର୍ମ ବିଷୟରେ ମଧ୍ୟ ସେମାନେ ମଧ୍ୟ କହିଲେ ଧର୍ମ କ'ଣ, ଯମରାଜଙ୍କ ଦୂତମାନେ ସେମାନେ ମଧ୍ୟ ଜାଣିଛନ୍ତି ଧର୍ମ, କିନ୍ତୁ ଶ୍ରେଷ୍ଠ ଧର୍ମ ସେ ଜାଣିନଥିଲେ। ତେଣୁ ବିଷ୍ଣୁ ଦୂତମାନେ କହିଲେ, କହିଲେ ଇଏ ଯେଉଁ ଲୋକକୁ ତୁମେ କହୁଛ ବଡ଼ ବହୁତ ବଡ଼ ପାପୀ ବୋଲି, ତାକୁ ଦଣ୍ଡ ଦେବା ପାଇଁ ନେବା ପାଇଁ ବସିଛ, ସିଏ ସମସ୍ତ ପାପରୁ ମୁକ୍ତ ହୋଇଯାଇଛନ୍ତି। ଯେଉଁ କହିଲେ ଇଏ ତୁମେ ଗୋଟିଏ ଜନ୍ମର କହିଲ, ଗୋଟିଏ ଜନ୍ମର ପାପର ଲିଷ୍ଟ ଦେଲ, କିନ୍ତୁ ଅୟଙ୍ଗି କୃତ ନିର୍ବେଶ, ଏ ସମସ୍ତ ପାପର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଇଛନ୍ତି। କୃତ ନିର୍ବେଶ, ତୁମେ ଗୋଟିଏ ଜନ୍ମ କଥା କହିଲ ତ ଗୋଟିଏ ଜନ୍ମର ପାପରୁ ମଧ୍ୟ ମୁକ୍ତ ହୋଇଯାଇଛନ୍ତି। ଜନ୍ମ କୋଟି ଅହଂସାମପି, ଏ କଥା ଯେତେବେଳେ ଶୁଣିଲେ ଯମରାଜଙ୍କ ଦୂତମାନେ କହୁଛନ୍ତି କେତେବେଳେ ଏସବୁ ହେଲା, ଆମେ ଜାଣିପାରିଲୁ ନାହିଁ। ନା ଯତ୍ ବ୍ୟାଜହାର ବିବସ, ତୁମେ ଯେତେବେଳେ ତାକୁ ଯମପାହାସରେ ବାନ୍ଧିକି ନେବା ପାଇଁ ବସିଥିଲ ବିବସ ଅବସ୍ଥାରେ, ସେ କ'ଣ କହିଥିଲେ? ନା ପୁଅକୁ ଡାକିଥିଲେ ନାରାୟଣ, ନା ସିଏ ଭଗବାନଙ୍କ ନାମ। ଯତ୍ ବ୍ୟାଜହାର ବିବସ ନାମ ସ୍ୱସ୍ଥାୟନ ଘରେ, ଭଗବାନଙ୍କ ନାମ ହେଉଛି ସ୍ୱସ୍ଥାୟନ, ଏ ସମସ୍ତ ପ୍ରକାର ସ୍ୱସ୍ତି ସମସ୍ତ ପ୍ରକାର ମଙ୍ଗଳ ପ୍ରଦାନ କରିବ। ସ୍ୱସ୍ଥାୟନ ଘରେ ଭଗବାନଙ୍କ ନାମ ନାରାୟଣ ହରି, ନାରାୟଣ ନାମ ଡାକିଦେଇଛନ୍ତି। ତେଣୁ ସେମାନେ ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ, କହିଲେ ଆଜ୍ଞା ସିଏ ଯମରାଜ ଭଗବାନଙ୍କୁ ଡାକିନାହାନ୍ତି, ସେ ତା ପୁତ୍ରକୁ ଡାକିଥିଲା ନାରାୟଣ, ନା ପୁତ୍ରକୁ ଡାକିଲେ କ'ଣ ହେବ, ସେ ଭଗବାନଙ୍କର ନାମ। ଏ ନାମାଭାସ କଥା କୁହାଗଲା, ଚାରି ପ୍ରକାର ନାମାଭାସ ରହିଛି, ବହୁତ ପ୍ରକାର ଆଲୋଚନା ଚାଲିଛି, ଷଷ୍ଠ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି। ଯେତେ କହିଲେ ମଧ୍ୟ ବିଷ୍ଣୁଙ୍କ ଦୂତମାନେ କହିଲେ ମଧ୍ୟ ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ। ପୁଣି ଯାଇକି ସେମାନେ ଫେରିଗଲେ, ଅବଶ୍ୟ ପ୍ରଥମଥର ପାଇଁ ଜୀବନରେ ତାଙ୍କର ଯେଉଁ ରହିଛି ତାଙ୍କ ପ୍ରୋଜେକ୍ଟ ଫେଲିଓର ହୋଇଗଲା। ଯେଉଁ ପାପି ଭକ୍ତି ନେବା ପାଇଁ ବସିଥିଲେ ସେଇଠି ଫେଲିଓର ହୋଇଗଲା, ତାଙ୍କର ନେଇପାରିଲେ ନାହିଁ। ଯମରାଜଙ୍କ ପାଖକୁ ଯାଇ ପ୍ରଶ୍ନ ପଚାରିଛନ୍ତି। ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ମଧ୍ୟ ଏ ଧର୍ମ ବିଷୟରେ ଆଲୋଚନା ହୋଇଛି। ଯମରାଜ ସ୍ୱୟଂ ଧର୍ମ ବିଷୟରେ କହିଛନ୍ତି, ଧର୍ମରାଜ ସିଏ କହିଲେ, ଶୁଣ ଦୂତମାନେ, ମୁଁ ତୁମକୁ ଶ୍ରେଷ୍ଠ ଧର୍ମ ବିଷୟରେ କହିନଥିଲି, କାରଣ ତୁମର ଉପଯୁକ୍ତ ଯୋଗ୍ୟତା ନଥିଲା, କିନ୍ତୁ ଆଜି ତୁମକୁ ମୁଁ କହୁଛି ଶ୍ରେଷ୍ଠ ଧର୍ମ କ'ଣ। ନା ପ୍ରଭୁ, କ'ଣ ସେ ଶ୍ରେଷ୍ଠ ଧର୍ମ? ନା ଏତାବାନ୍ ଏବ ଲୋକେସ୍ମିନ୍ ପୁଂସା ଧର୍ମ ପରସ୍ମୃତ। ଶ୍ରେଷ୍ଠ ଧର୍ମ ହେଉଛି ଏଇଟା। ନା କ'ଣ ପ୍ରଭୁ? ନା ଭକ୍ତି, ଭକ୍ତିଯୋଗ ଭଗବତୀ, ଭଗବାନ ଯେଉଁମାନେ ଭକ୍ତି କରୁଛନ୍ତି, ଏବଂ ବିଶେଷ ଭାବରେ ଭକ୍ତିର ନଅଟି ଅଙ୍ଗ ରହିଛି, ତନ୍ ନାମ ଗ୍ରହଣାଦି ବି, ତାଙ୍କର ନାମ ଗ୍ରହଣ ଇତ୍ୟାଦି ଯେଉଁମାନେ ଭକ୍ତି କରୁଛନ୍ତି ଭଗବାନଙ୍କୁ, ସେଇଟା ହେଉଛି ଶ୍ରେଷ୍ଠ ଧର୍ମ। ଜାଣିବ ଏତିକି, ଏତିକି ଜାଣିଥାଅ, ଆଉ ସେ ଶ୍ରେଷ୍ଠ ଧର୍ମ ବିଷୟରେ ଜାଣିଲେ। ତେଣୁ ଏହିଭଳି ଭାବରେ ସ୍ୱଳ୍ପମପି ଅଶ ଧର୍ମସ୍ୟ, ଖୁବ୍ କମ୍ ସେବା କରିଥିଲେ ଭଗବାନଙ୍କର, ଅନ୍ତ ଗୋଟିଏ ନାମ ନାରାୟଣ ଉଚ୍ଚାରଣ କରିଥିଲେ, କିନ୍ତୁ ସେଇଟା ମଧ୍ୟ ତାଙ୍କୁ ବହୁତ ବଡ଼ ବିପଦରୁ ରକ୍ଷା କରିପାରିଲା, ମୃତ୍ୟୁରୁ ଜୟ କରିଗଲେ। ସେ ନାମ ଭାଷେ ଅଜାମିଳ ବୈକୁଣ୍ଠ ଗଲରେ ବୋଲି କୁହାଯାଏ, ବୈକୁଣ୍ଠ ଭଗବତ ଧାମକୁ ଚାଲିଗଲେ ଅଜାମିଳ ବୋଲି ପାପୀ ବ୍ୟକ୍ତି। ତେଣୁ ଇଏ ଆମର କର୍ତ୍ତବ୍ୟ ହେଉଛି ସେଇଟା, ତତ୍ ପ୍ରୟାସ ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ଶରଣୀ ଯିବା। ଅନ୍ୟ ଭୌତିକ ବିଷୟ ପ୍ରତି, ଭୌତିକ ଯେଉଁ ରହିଛି ଇନ୍ଦ୍ର ସୁଖ ବା ବହୁତ ଧନ ରୋଜଗାର କରିବା, ଏସବୁ ଜିନିଷ ଏଇଟା ଚେଷ୍ଟା ନକଲେ ମଧ୍ୟ ଆସି ପହଞ୍ଚିବ, ଆମ ଭାଗ୍ୟରେ ଯେତିକି ଲେଖା ହେଇଛି ସେଇଟା ମିଳିବ, ସେଥିପାଇଁ ଅସୁବିଧା ନାହିଁ। କିନ୍ତୁ ମନୁଷ୍ୟ ଜନ୍ମର ଯେଉଁ ପ୍ରକୃତ ଉଦ୍ଦେଶ୍ୟ, ଏଇ ଭଗବତ ଚେତନ ଲାଭ କରିବା, ଭଗବାନଙ୍କ ସେବା କରିବା, ଇଏ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲାଭ। ଏଇଥିପାଇଁ ଆମେ ଚେଷ୍ଟା କରିବା କଥା। ତେଣୁ ପ୍ରହ୍ଲାଦ ମହାରାଜ ଏଇଭଳି ଭାବରେ କହୁଛନ୍ତି, ସେ ବି ଏ କଥା ମନ ଦୁଃଖରେ କହୁଛନ୍ତି। ଆ ପରେ ବର୍ଣ୍ଣନା କରାଯିବ, ପଞ୍ଚମ ଶ୍ଳୋକରେ କହିବେ ଲୋକମାନଙ୍କର ଯେଉଁ ଆୟୁଷ 100 ବର୍ଷ ରହିଛି, ପଞ୍ଚମ ନା ଷଷ୍ଠ ଶ୍ଳୋକରେ ସେ କଥା କୁହାଯାଉଛି। ଆୟୁଷ 100 ବର୍ଷରୁ ବହୁତ ବର୍ଷ ନଷ୍ଟ ହୋଇଯାଉଛି, ଅଧା ବର୍ଷ ଚାଲିଯାଉଛି ଶୋଇବାରେ, ତା ଦେହରେ ଖେଳାବୁଲା ପିଲା ମାନେ ବାଳକ ଅବସ୍ଥାରେ, ଏ ଯେଉଁ ଅଜ୍ଞାନ ଅବସ୍ଥାରେ ବହୁତ ସମୟ ପଡ଼ିଯାଉଛି, ଖୁବ୍ କମ୍ ସମୟ ରହୁଛି ଭଗବାନଙ୍କ ସେବା କରିବା ପାଇଁ। ଏକଥା କହିବେ, ଆ ପରେ ବର୍ଣ୍ଣନା କରାଯିବ। 24 ଶ୍ଳୋକ ଅଛନ୍ତି, ଆମେ ଗୋଟିଏ ଗୋଟିଏ ଆଲୋଚନା କରୁଛେ, ଲାଷ୍ଟକୁ ମୁଁ ସଂକ୍ଷେପରେ କହିଦେବି କ'ଣ ସବୁ ରହିଛି ପ୍ରହ୍ଲାଦଙ୍କ ଶିକ୍ଷା। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କିଛି ଆମେ କହିବାର କିଛି ତ୍ରୁଟି ରହିଗଲା ବା କିଛି ସନ୍ଦେହ ରହିଲା, କିଛି ପ୍ରଶ୍ନ ରହିଲା,
ଚାରି
ଯୁଗ ହେଉଛି ଗୋଟେ ଦିବ୍ୟ ଯୁଗ, ଦିବ୍ୟ ଯୁଗ ଏଇଭଳି ଭାବରେ ହଜାର ଦିବ୍ୟ ଯୁଗ ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ, ସେଇଭଳି ଭାବରେ ତାଙ୍କର ବ୍ରହ୍ମାଙ୍କର ରାତି ମଧ୍ୟ ରହିଛି। ହଁ, ବ୍ରହ୍ମାଙ୍କର 50 ବର୍ଷ ପୁରିଗଲାଣି, ବ୍ରହ୍ମାଙ୍କର 100 ବର୍ଷ ନା, ବ୍ରହ୍ମାଙ୍କର 50 ବର୍ଷ ପୁରିଗଲାଣି, ବର୍ତ୍ତମାନ 51st ଇୟର୍ ଚାଲିଛି ତାଙ୍କର, 50th ଇୟର୍ ବାର୍ଥଡ଼େ ହୋଇଗଲାଣି ତାଙ୍କର। ହଁ, ଅନେକ ଦିବ୍ୟଯୁଗ, ଗୋଟେ ଦିନରେ ହଜାର ଦିବ୍ୟଯୁଗ, ଗୋଟେ ଦିନରେ ହଜାର ଦିବ୍ୟଯୁଗ, ଆଉ ଗୋଟିଏ ବର୍ଷ କେତେ ଦିବ୍ୟଯୁଗ ଆମେ କଳ୍ପନା କରିପାରିବା ନାହିଁ। ହଁ, ବ୍ରହ୍ମାଙ୍କର ପ୍ରତିଦିନରେ, ବ୍ରହ୍ମାଙ୍କର ଗୋଟେ ଦିନରେ ଯେଉଁ ହଜାର ଦିବ୍ୟଯୁଗ ରହିଛି, ସେ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, 14 ଜଣ ମନୁ, 14 ଜଣ ମନୁ। ତେଣୁ ବ୍ରହ୍ମା ଓ ଭଗବାନ ଯେଉଁ କୃଷ୍ଣ ଆସନ୍ତି, ସିଏ ବ୍ରହ୍ମାଙ୍କର ଯେଉଁ ପ୍ରତିଦିନରେ ଆସନ୍ତି, ସପ୍ତମ ପ୍ରତିମାନଙ୍କର ସମୟ ହେଉଛି 71 ଦିବ୍ୟଯୁଗ। 71 ଦିବ୍ୟଯୁଗ ହେଲେ ବ୍ରହ୍ମାଙ୍କର ମନୁଙ୍କର ଗୋଟିଏ ତାଙ୍କର ଜୀବନ ଶେଷ ହେବ। ତେଣୁ ଏଇ ଯେଉଁ ଏଇଭଳି ଭାବରେ ପ୍ରଥମ ମନୁ, ଦ୍ୱିତୀୟ ମନୁ, ତୃତୀୟ ମନୁ ଏଇ ଗଲା ପରେ ସପ୍ତମନ ଯେଉଁ ଆସି ବର୍ତ୍ତମାନ ସପ୍ତମମାନଙ୍କର ସମୟ ଚାଲିଛି। ସପ୍ତମମାନଙ୍କର ପ୍ରଥମ ଯୁଗ, ଦିବ୍ୟ ଯୁଗ, ଦ୍ୱିତୀୟ ଯୁଗ ଏମିତି ଯାଇ ଯାଇକରି ଅଠେଇଶତମ ଯେତେବେଳେ ଦିବ୍ୟ ଯୁଗ ଆସିବ, ସେଇ ଦିବ୍ୟ ଯୁଗରେ ସେଇ ଅଠେଇଶତମ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି, ଅଠେଇଶତମ ଦ୍ୱାପରରେ। ଏବଂ ତାପରେ ଯେଉଁ କଳିଯୁଗ ଆସେ, ସେଇ କଳିଯୁଗରେ ମହାପ୍ରଭୁ ଆସନ୍ତି, ଚୈତନ୍ୟ ମହାପ୍ରଭୁ ଆସନ୍ତି। କଳିଯୁଗର ବର୍ତ୍ତମାନ ପାଖାପାଖି 5,500 ବର୍ଷ ଯାଇଛି। କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, ତେଣୁ 4,26,500 ବର୍ଷ ଆହୁରି ଅଛି କଳିଯୁଗର ପରିମାଣ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ଦାୟ ଗୌର ପ୍ରମାନନ୍ଦୀ।
ଫିନିଶ କରିଦେଉ, ଫିନିଶ କରିଦେଉ।